ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ମହାରାଷ୍ଟ୍ରର ଧୁଲେଠାରେ ମହାୟୁତି ମେଣ୍ଟର ନିର୍ବାଚନ ପ୍ରଚାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ. ଝାଡ଼ଖଣ୍ଡ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ 38 ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି 528 ଜଣ ପ୍ରାର୍ଥୀ. 25ତମ ଭାରତ ଯୁକ୍ତରାଷ୍ଟ୍ର ଆମେରିକା ମିଳିତ ସ୍ୱତନ୍ତ୍ର ସାମରିକ ଅଭ୍ୟାସ ଆଜିଠାରୁ ଆରମ୍ଭ. ଛଠ୍ ପର୍ବକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଚଳାଚଳ କରୁଛି ସ୍ୱତନ୍ତ୍ର ଟ୍ରେନ୍ ଏବଂ ମୁମ୍ବାଇରେ ଚାଲିଥିବା ଅନ୍ତିମ ଟେଷ୍ଟରେ ଭାରତର ପ୍ରଥମ ଇନିଂସ 263 ରନ୍ରେ ସୀମିତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 8 ତାରିଖରେ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ମହାରାଷ୍ଟ୍ର ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି. ଧୁଲେଠାରେ ମହାୟୁତି ମେଣ୍ଟର ନିର୍ବାଚନ ପ୍ରଚାରର ସେ ଶୁଭାରମ୍ଭ କରିବେ. ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ଅନ୍ୟ କେତେକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ ବୋଲି ଜଣାପଡ଼ିଛି. ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାଞ୍ଚି ଗସ୍ତରେ ଯାଇ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରସ୍ତୁତି ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି. ଘଟଶିଳାର ଧଲଭୂମଗଡ଼, ହଜାରିବାଗର ବରକଥା ଏବଂ ଛତ୍ରାର ସିମାରିଆଠାରେ ଆସନ୍ତାକାଲି ନିର୍ବାଚନୀ ସଭାଗୁଡ଼ିକରେ ଶ୍ରୀ ଶାହା ଯୋଗଦେବେ. ଇତିମଧ୍ୟରେ ନିର୍ବାଚନ ପ୍ରଚାର ନେଇ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର କରାଯାଇଛି. ଝାଡ଼ଖଣ୍ଡ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ 528 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ. ଏହି ପର୍ଯ୍ୟାୟରେ ଆସନ୍ତା 20 ତାରିଖରେ 38 ଆସନ ପାଇଁ ମତଗ୍ରହଣ କରାଯିବ. 81 ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା 13 ତାରିଖରେ ଅନୁଷ୍ଠିତ ହେବ. ଏହି ପର୍ଯ୍ୟାୟରେ 43 ଆସନ ପାଇଁ 683 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି. ଆସନ୍ତା 23 ତାରିଖ ଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ. ବିଜେପି ଅଭିଯୋଗ କରିଛି ଯେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ଯୁବକମାନଙ୍କୁ ପ୍ରତାରଣା କରିଛନ୍ତି. ରାଞ୍ଚି ଝାଡ଼ଖଣ୍ଡ ନିର୍ବାଚନ ପ୍ରଭାରୀ ଶିବରାଜ ସିଂ ଚୌହାନ କହିଛନ୍ତି, ବିଜେପି କ୍ଷମତାକୁ ଆସିଲେ ପ୍ରଥମ କ୍ୟାବିନେଟ୍ରେ 287,000 ସରକାରୀ ପଦବୀ ପୂରଣ ପାଇଁ ନିଷ୍ପତ୍ତି ନେବ. ଅନ୍ୟପକ୍ଷରେ ଜେଏମ୍ଏମ୍ ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି, ଲୋକମାନେ ସେମାନଙ୍କ ମତାଧିକାର ବ୍ୟବହାର କରି ତାଙ୍କ କାର୍ଯ୍ୟର ମୂଲ୍ୟାଙ୍କନ କରିବେ. 25ତମ ଭାରତ ଯୁକ୍ତରାଷ୍ଟ୍ର ଆମେରିକା ମିଳିତ ସ୍ୱତନ୍ତ୍ର ସାମରିକ ଅଭ୍ୟାସ ବଜ୍ର ପ୍ରହାରର ଆଜିଠାରୁ ଆମେରିକାର ଇଡାହୋସ୍ଥିତ ଓର୍କାର୍ଡ କମ୍ବାଟ ପ୍ରଶିକ୍ଷଣ କେନ୍ଦ୍ରରେ ଆରମ୍ଭ ହେଉଛି. ଏହା ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଚାଲିବ। ଗତବର୍ଷ ମେଘାଳୟର ଉମରୋଇଠାରେ ଡିସେମ୍ବର ମାସରେ ଉଭୟ ଦେଶ ଏହି ମିଳିତ ସମରାଭ୍ୟାସ କରିଥିଲେ। ଭାରତ ଏବଂ ଆମେରିକା ସେନା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏହି ବଜ୍ର ପ୍ରହାର ସମରାଭ୍ୟାସ ଅନୁଷ୍ଠିତ ହେଉଛି। ଉଭୟ ଦେଶରୁ 45 ଜଣ ସେନାକର୍ମୀ ଏଥିରେ ଭାଗ ନେଉଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଭାରତୀୟ ସେନା ପକ୍ଷରୁ ସ୍ପେଶାଲ ଫୋର୍ସେସ୍ ୟୁନିଟ୍ ଅଂଶଗ୍ରହଣ କରିବାକୁ ଥିବାବେଳେ ଆମେରିକା ସେନା ପକ୍ଷରୁ ଗ୍ରୀନ୍ ବେରେଟ୍ସ ସାମିଲ ହେବ। ଉଭୟ ଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି କରିବା ସହ ପାରସ୍ପରିକ ବୁଝାମଣାକୁ ସୁଦୃଢ଼ କରିବା ପାଇଁ ଏହି ସମରାଭ୍ୟାସର ଆୟୋଜନ କରାଯାଇଛି। ମରୁଭୂମି ଏବଂ ପ୍ରତିକୂଳ ଭୌଗୋଳିକ ପରିସ୍ଥିତିରେ ଉଭୟ ଦେଶର ସେନା ମିଳିତ ଭାବେ ବିଭିନ୍ନ ଅଭିଯାନରେ ସାମିଲ ହେବା ନେଇ ଏହି ସମରାଭ୍ୟାସର ଆୟୋଜନ କରାଯାଇଛି। ସମରାଭ୍ୟାସରେ ସେନାକର୍ମୀମାନଙ୍କ ଶାରୀରିକ ସୁସ୍ଥତା, ମିଳିତ ଯୋଜନା ଏବଂ କୌଶଳର ପ୍ରୟୋଗ କରାଯିବା ନେଇ ପ୍ରଶିକ୍ଷଣ ଦିଆଯିବ। ଛଠ୍ ପର୍ବକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁବିଧା ଓ ସୁରୁଖୁରୁରେ ଯାତ୍ରା ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ବ୍ୟବସ୍ଥା କରାଯାଇଛି। ରାଜଧାନୀର ଆନନ୍ଦ ବିହାର, ନୂଆଦିଲ୍ଲୀ ଏବଂ ନିଜାମୁଦ୍ଦିନ ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ଚଳାଚଳ କରୁଛି। ଉତ୍ତର ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ ଆକାଶବାଣୀ ସମ୍ବାଦକୁ କହିଛନ୍ତି, ପର୍ବପର୍ବାଣୀ ଋତୁରେ ଉତ୍ତର ରେଳବାଇ ଦିଲ୍ଲୀ ଅଞ୍ଚଳର ପ୍ରମୁଖ ରେଳ ଷ୍ଟେସନରୁ 3,200ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ଆଜି ଦିଲ୍ଲୀରୁ ପୂର୍ବାଞ୍ଚଳ ଅଭିମୁଖେ 80ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ଦିଲ୍ଲୀର ପ୍ରମୁଖ ରେଳ ଷ୍ଟେସନରେ ଯାତ୍ରୀମାନେ ଯେପରି ଟ୍ରେନ୍ରେ ଚଢ଼ିବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରୀ ଉପାଧ୍ୟାୟ ଆହୁରି ମଧ୍ୟ କହିଛନ୍ତି ଯେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପ୍ଲାଟଫର୍ମ ଟିକେଟ୍କୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ଏବଂ କେବଳ ଯାତ୍ରୀଙ୍କୁ ବୈଧ ଟିକେଟ୍ ସହିତ ରେଳ ପ୍ଲାଟଫର୍ମରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ଥାଇଲାଣ୍ଡର ବୈଦେଶିକ ବ୍ୟାପାର ମନ୍ତ୍ରୀ ମ୍ୟାରିସ୍ ସାଙ୍ଗିୟାମ୍ ପୋଙ୍ଗ୍ସା ଆଜି ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ରାଜକୀୟ କାଥନା ସମାରୋହରେ ଥାଇଲାଣ୍ଡ ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ଦୀର୍ଘଦିନର ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କର ପ୍ରତିଫଳନ। ଉଭୟ ନେତା ଭାରତ ଥାଇଲାଣ୍ଡ ସମ୍ପର୍କ, ବହୁପକ୍ଷୀୟ ସହଯୋଗ ଏବଂ ଆଞ୍ଚଳିକ ବିକାଶ ଉପରେ ଆଲୋଚନା କରିଛନ୍ତି। ଶ୍ରୀ ସାଙ୍ଗିୟାମ୍ ପୋଙ୍ଗ୍ସା ଗତକାଲି ନୂଆଦିଲ୍ଲୀରେ ବିବେକାନନ୍ଦ ଇଣ୍ଟରନ୍ୟାସନାଲ୍ ଫାଉଣ୍ଡେସନ୍ର ସଦସ୍ୟମାନଙ୍କ ସହ ମତ ବିନିମୟ କରିବା ପରେ ଏସୀୟ ଶତାବ୍ଦୀ ଆଡ଼କୁ ଧାମର ଅଗ୍ରଗତି ଶୀର୍ଷକ ଏକ ସ୍ୱତନ୍ତ୍ର ଅଭିଭାଷଣ ପ୍ରଦାନ କରିଥିଲେ। ଶାନ୍ତି ଓ ନିରନ୍ତରତାକୁ ପ୍ରୋତ୍ସାହିତ କରିବା ପାଇଁ ଭଗବାନ ବୁଦ୍ଧଙ୍କ ଶିକ୍ଷାକୁ ସମଗ୍ର ବିଶ୍ୱରେ ପ୍ରସାରିତ କରିବାରେ ଥାଇଲାଣ୍ଡ ଏବଂ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। କାଶ୍ମୀର ଉପତ୍ୟକାର ଶ୍ରୀନଗର ସହରର ଖାନିଆର ଅଞ୍ଚଳରେ ଆଜି ସକାଳେ ଗୁଳି ବିନିମୟ ଘଟିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୁରକ୍ଷା ବାହିନୀର ମିଳିତ ଟିମ୍ ଗୁଇନ୍ଦା ସୂଚନା ଆଧାରରେ ଆତଙ୍କବାଦୀକୁ ଖୋଜିବା ପାଇଁ ସମ୍ପୃକ୍ତ ଅଞ୍ଚଳ ଘେରାଉ କରି ତଲାସୀ ଅଭିଯାନ ଜାରି ରଖିଥିଲେ। ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଶେଷ ସୂଚନା ମିଳିବା ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଛି। G20 ବୈଠକରେ ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳର ସକ୍ରିୟ ଅଂଶଗ୍ରହଣକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ବିପଦ ହ୍ରାସ ଉପରେ ପ୍ରଥମ ମନ୍ତ୍ରୀସ୍ତରୀୟ ଘୋଷଣାନାମାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ସହମତି ପ୍ରକାଶ ପାଇଛି। G20 ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀ ମନ୍ତ୍ରୀସ୍ତରୀୟ ବୈଠକ ଅକ୍ଟୋବର 30 ନଭେମ୍ବର 1 ପର୍ଯ୍ୟନ୍ତ ବ୍ରାଜିଲର ବେଲେମ୍ଠାରେ ଅନୁଷ୍ଠିତ ହୋଇଥିଲା। ଏକ ବିବୃତ୍ତିରେ କୁହାଯାଇଛି, ବିଭିନ୍ନ ମନ୍ତ୍ରୀସ୍ତରୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ବିପର୍ଯ୍ୟୟ ବିପଦ ହ୍ରାସ କରିବା ଏବଂ ଅର୍ଥ ଯୋଗାଣକୁ ତ୍ୱରାନ୍ୱିତ କରିବା ଦିଗରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଅନ୍ତର୍ଜାତୀୟ ଶ୍ରମ ସଂଗଠନର 352ତମ ପରିଚାଳନା ବୋର୍ଡ ବୈଠକ ଜେନିଭାରେ ଚାଲିଛି। ଏହା ଗତମାସ 28 ଆରମ୍ଭ ହୋଇଥିବା ବେଳେ ଚଳିତ ମାସ 7 ଶେଷ ହେବ। ବୈଠକରେ ଶ୍ରମ ଓ ନିଯୁକ୍ତି ସଚିବ ସୁମିତା ଦୌରା ଦାରିଦ୍ର୍ୟର ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ ସହ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ଭାରତର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ଏକ ଅସ୍ଥାୟୀ ଆକଳନ ଅନୁଯାୟୀ 2016-17 2022-23 ଆର୍ଥିକ ବର୍ଷ ମଧ୍ୟରେ ଦେଶରେ ନିଯୁକ୍ତି ଅଭିବୃଦ୍ଧି ଯୋଗୁଁ ପ୍ରାୟ 170 ନିୟୁତ ଲୋକଙ୍କୁ ଅର୍ଥନୈତିକ କାର୍ଯ୍ୟକଳାପରେ ସାମିଲ କରାଯାଇଛି ବୋଲି ସେ କହିଛନ୍ତି। ପାକିସ୍ତାନର ମସ୍ତୁଙ୍ଗ ଜିଲ୍ଲାରେ ଗତକାଲି ହୋଇଥିବା ବୋମା ବିସ୍ଫୋରଣରେ 5 ଶିଶୁଙ୍କ ସମେତ 9 ମୃତ୍ୟୁ ଘଟିଛି। ଏଥିରେ 29 ଆହତ ହୋଇଛନ୍ତି। ପାକିସ୍ତାନର କଲାତ ଡିଭିଜନର କମିଶନର ଏହି ସୂଚନା ଦେଇଛନ୍ତି। ମସ୍ତୁଙ୍ଗ ସିଭିଲ ହସ୍ପିଟାଲ ନିକଟସ୍ଥ ବାଳିକା ଉଚ୍ଚ ବିଦ୍ୟାଳୟ ଛକରେ ଏହି ଘଟଣା ଘଟିଥିଲା। ମୃତକଙ୍କ ମଧ୍ୟରେ 5 ନାବାଳିକା, ଜଣେ ପୁଅ, ଜଣେ ପୋଲିସ ଅଧିକାରୀ ଓ ଅନ୍ୟ 2 ସାଧାରଣ ନାଗରିକ ଅଛନ୍ତି। ମୃତ ଶିଶୁଙ୍କ ବୟସ 5-10 ମଧ୍ୟରେ ବୋଲି ଜଣାପଡ଼ିଛି। ଇସ୍ରାଏଲ ସେନା ଗତକାଲି ଘୋଷଣା କରିଛି ଯେ ଖାନ୍ ୟୁନିସ୍ରେ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ହମାସର ବରିଷ୍ଠ ଅଧିକାରୀ ଇଜଲ ଦିନ୍ କଶାବ ନିହତ ହୋଇଛି। ଗାଜା ଉପତ୍ୟକାର ଅନ୍ୟ ଗୋଷ୍ଠୀମାନଙ୍କ ସହ ସମନ୍ୱୟ ରକ୍ଷା କରିବାରେ ସମ୍ପୃକ୍ତ ଥିବା ଶେଷ ଉଚ୍ଚପଦସ୍ଥ ହମାସ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ କଶାବ ଅନ୍ୟତମ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ହମାସ ଏକ ବିବୃତ୍ତିରେ କଶାବର ମୃତ୍ୟୁକୁ ନିଶ୍ଚିତ କରିଛି। ମୁମ୍ବାଇର ୱାଙ୍ଗଖେଡ଼େ ଷ୍ଟାଡିୟମରେ ଚାଲିଥିବା ଭାରତ ନ୍ୟୁଜିଲାଣ୍ଡ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଆଜି ଭାରତ ତା'ର ପ୍ରଥମ ଇନିଂସରେ 263 ରନ୍ ସଂଗ୍ରହ କରିଛି। ଭାରତ ଗତକାଲିର ସ୍କୋର 4 86 ରନ୍ରୁ ବ୍ୟାଟିଂ ଆରମ୍ଭ କରିଥିଲା। ଭାରତ ପକ୍ଷରୁ ଶୁଭମନ ଗିଲ୍ 90 ଏବଂ ରିଷଭ ପନ୍ଥ 60 ରନ୍ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଅଜାଜ ପଟେଲ 5 ୱିକେଟ୍ ନେଇଛନ୍ତି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ 5 ସୁଦ୍ଧା ଗୋଟିଏ ୱିକେଟ୍ ହରାଇ 15 ରନ୍ ସଂଗ୍ରହ କରିଛି। ଜର୍ମାନୀର ସାରବ୍ରୁକେନ୍ଠାରେ ଚାଲିଥିବା ହାଇଲୋ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟାୟକୁ ଭାରତର ମାଳବିକା ବଂଶୋଦ ଏବଂ ଆୟୁଷ ସେଟ୍ଟି ଉନ୍ନୀତ ହୋଇଛନ୍ତି। ମହିଳା ଏକକ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ମାଳବିକା ଭିଏତନାମ ପ୍ରତିପକ୍ଷଙ୍କୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ ମହାରାଷ୍ଟ୍ରର ଧୁଲେଠାରେ ମହାୟୁତି ମେଣ୍ଟର ନିର୍ବାଚନ ପ୍ରଚାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଝାଡ଼ଖଣ୍ଡ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ 38 ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ 528 ପ୍ରାର୍ଥୀ। 15ତମ ଭାରତ ଯୁକ୍ତରାଷ୍ଟ୍ର ଆମେରିକା ମିଳିତ ସ୍ୱତନ୍ତ୍ର ସାମରିକ ଅଭ୍ୟାସ ଆଜିଠାରୁ ଆରମ୍ଭ। ଛଟ୍ ପର୍ବକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଚଳାଚଳ କରୁଛି ସ୍ୱତନ୍ତ୍ର ଟ୍ରେନ୍ ଏବଂ ମୁମ୍ବାଇଠାରେ ଚାଲିଥିବା ଅନ୍ତିମ ଟେଷ୍ଟରେ ଭାରତର ପ୍ରଥମ ଇନିଂସ 263 ରନ୍ରେ ସୀମିତ। ସମ୍ବାଦ ଶେଷ ହେଲା।